উত্তম অধম কিছু না বাঁচিল যাচিয়ে দিলে কপোল,
উত্তম অধম কিছু না বাঁচিল যাচিয়ে দিলে কপোল।
ଟ୍ରାନ୍ସଲେସନ୍ ବାଇ ଶ୍ରୀ ଲୋକବା ଯେତେବେଳେ କୌଣସି ବ୍ୟକ୍ତି ପ୍ରକୃତ ପକ୍ଷେ ଏପରି ଦିବ୍ୟ ନାମ ଗାନ କରି କିଛି ଆନନ୍ଦ ପାଆନ୍ତି ଆନନ୍ଦ ସେତେବେଳେ ଯେଉଁ ଭଗବାନ ତାଙ୍କର ଅତି ପ୍ରିୟ ତାଙ୍କ ନାମ ମାନେ ଆନନ୍ଦ ପାଆନ୍ତି ସେତେବେଳେ ସେ ଉଚ୍ଚ ସ୍ୱରରେ ସେ ଦିବ୍ୟ ନାମ ଗାନ କରନ୍ତି ଆଉ ଅନୁମାଦବତ୍ ପାଗଳ ଭଳି କେତେବେଳେ ହସନ୍ତି କେତେବେଳେ କ୍ରନ୍ଦନ କରନ୍ତି କେତେବେଳେ ଲୋକବାୟ ରଖି ନୃତ୍ୟ କରନ୍ତି ହେଲା ଶ୍ଳୋକର ଅର୍ଥ ତତ୍ପରେ ଏଇ ତାର ବାକ୍ୟ ଆମି ଦୃଢ଼ ବିଶ୍ୱାସ ଧରି ନେତା କହୁଛନ୍ତି ମୋର ଗୁରୁ ମୋତେ ଏଇ କଥା କହିଲେ ମୋ ଗୁରୁଙ୍କର କଥାରେ ମୁଁ ଦୃଢ଼ ବିଶ୍ୱାସ ସ୍ଥାପନ କଲି ତେଣୁ ଭଗବାନଙ୍କର ସେ ଦିବ୍ୟ ନାମ ମୁଁ କୀର୍ତ୍ତନ କରେ ସର୍ବଦା କେତେବେଳେ କାହାକି କେତେବେଳେ ଭକ୍ତମାନଙ୍କ ମେଳରେ ସେ ନାମ କି ଦିବ୍ୟ ନାମ କୀର୍ତ୍ତନ କୃଷ୍ଣଙ୍କ ଦିବ୍ୟ ନାମ କୀର୍ତ୍ତନ ମୋତେ ନୃତ୍ୟ କରାଏ କେତେବେଳେ क्रंदन कराए एपरि भाग उचित नुहे जे मु जानी शुणी एपरि करुचे या स्वत होचे श्लोक अर्थ परपर भाई श्लोक Keep his faith in the words of his spiritual master, but acts independently, never receives the authority to chant the holy name of the Lord. It is said in Vedas, Jasya Devi Parabhakti Jatha Devi Tatha Guru Tasite Kathidaya Tha Prakashanti Mahatmanaha. Jom Vaktin Karo Gurudevan Karo Bhakyari दृढ़ विश्वास थाए से कहे स्वतंत्र स्वाधीन भाव क्रिया करती ना तर ये भगवत नाम भगवान को नाम कीर्तन अधिकार मिले वेदर कह देवी पराभक्ति तथा देवी तथा गुरु तसी कथिता अर्थ प्रकाशंति महात्मा वेदर कहे जो मान करो भगवान ठारे जेपरी दृढ़ विश्वास अच्छी ସେହିପରି ଗୁରୁଦେବ ଠାରେ ଅଛି ସେମାନଙ୍କ ପାଖରେ ବେଦର ତତ୍ତ୍ୱ ସ୍ୱତଃ ପ୍ରକାଶମାନ ହଏ ଏ ହେଉଛି ବେଦବାକ୍ୟ ଚୈତନ୍ୟ ମହାପ୍ରଭୁ ନିଜ ଆଚରଣ ଦ୍ୱାରା ଏହା ପ୍ରକାଶ କରିଛନ୍ତି ଚୈତନ୍ୟ ମହାପ୍ରଭୁ ତାଙ୍କର ଗୁରୁଙ୍କର ବାକ୍ୟରେ ଦୃଢ଼ ବିଶ୍ୱାସ ସ୍ଥାପନ କରିଥିଲେ ସେଥିପାଇଁ ସେ ସଂକୀର୍ତ୍ତନ ଆନ୍ଦୋଳନ ପ୍ରବର୍ତ୍ତନ କରିଥିଲେ ବର୍ତ୍ତମାନ ଆମର ଯେଉଁ କୃଷ୍ଣ ଚେତନା ଆନ୍ଦୋଳନ ଚାଲିଛି ଆମେ ସେ ଆମର ଗୁରୁଦେବଙ୍କର କଥାରେ ବିଶ୍ୱାସ କରି ଚଲେଇଛୁ ଗୁରୁଦେବ ଆମକୁ କହିଲେ ପ୍ରଚାର କରିବା ପାଇଁ ଆମେ ତାଙ୍କ କଥାରେ ବିଶ୍ୱାସ କରି ପ୍ରଚାର କଲୁ କୀର୍ତ୍ତନ କଲୁ ଆଉ ବର୍ତ୍ତମାନ ଏହି ଆନ୍ଦୋଳନ ସମଗ୍ର ପୃଥିବୀରେ ବଡ଼ ସଫଳତା ହାସଲ କରିଛି ତେଣୁ ଗୁରୁଦେବଙ୍କର କଥାରେ ପୂର୍ଣ୍ଣ ବିଶ୍ୱାସ ଏବଂ ଭଗବାନଙ୍କର କଥାରେ ବାଣୀରେ ବିଶ୍ୱାସ ଏହା ହେଉଛି ସଫଳତାର ରହସ୍ୟ ଚୈତ୍ର ମହାପ୍ରଭୁ କେବେ ହେଲେ ତାଙ୍କର ଗୁରୁଙ୍କ କଥାକୁ ମାନ୍ୟ କରିନାହାନ୍ତି ସଂକୀର୍ତ୍ତନ ବନ୍ଦ କରିନାହାନ୍ତି ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ଠାକୁର ତାଙ୍କର ଉପ୍ରକଟ ସମୟରେ ଏହି କଥା କହିଥିଲେ ତାଙ୍କର ସମସ୍ତ ଶିଷ୍ୟଙ୍କୁ ଆଦେଶ କରିଥିଲେ ଯେ ସମସ୍ତେ ଏକତ୍ର ମିଳିମିଶି ସହଯୋଗ କରି ଆଉ ଏ ଚୈତନ୍ୟ ମହାପ୍ରଭୁଙ୍କର ମିଶନକୁ ରକ୍ଷା କର ଆକୁ ଚଲେଇ ରଖ ସମଗ୍ର ଜଗତରେ ଏ ମହାପ୍ରଭୁଙ୍କର ବାଣୀ ପ୍ରଚାର କର କିନ୍ତୁ ପରେ କେତେକ ସ୍ୱାର୍ଥପର ବ୍ୟକ୍ତି ମୂର୍ଖ ବଦମାସ ଅଜ୍ଞ ଶିଷ୍ୟ ସେ ଗୁରୁଦେବଙ୍କର ଆଦେଶକୁ ଅମାନ୍ୟ କଲେ ସେମାନେ ପ୍ରତ୍ୟେକ ଜଣେ ଜଣେ ଗୁରୁ ହେବା ପାଇଁ ବା ଗୋଟେ ନୂତନ ମିଶନ ଗଢ଼ି ତାର ମୁଖ୍ୟ ହେବା ପାଇଁ ଇଚ୍ଛା କଲେ ସେଥିପାଇଁ ପରସ୍ପର ଭିତରେ କଳି ତକଡ଼ା ଲଗେଇଲେ ମାଲି ମକଦ୍ଦମା କଲେ କୋର୍ଟ କଚେରୀକି ଗଲେ ଏବଂ ଗୁରୁଦେବଙ୍କର ଆଦେଶ ଅମାନ୍ୟ କଲେ ତା ଫଳରେ ସମଗ୍ର ମିଶନ ଆଉ ବି ନିଷ୍ଫଳ ହେଇଗଲା ଆମେ ଏଥିପାଇଁ ଗର୍ବ ଅନୁଭବ କରୁନ କିନ୍ତୁ ସତ କଥା କହୁଛୁ ଆମେ ଆମର ଗୁରୁଙ୍କର କଥାରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରିଛୁ ତେଣୁ ତାଙ୍କର ଆମ ଅଞ୍ଚଳ ରଖିବା ପାଇଁ ବିନୀତ ଭାବରେ ତାଙ୍କର ଇଏ ଆଦେଶ ପାଳନ କରୁଛୁ ସେ ଭଗବାନଙ୍କର ଗୁରୁଦେବଙ୍କର ଦିବ୍ୟ ଶକ୍ତି ବଳରେ ଏ ଆନ୍ଦୋଳନ ସମଗ୍ର ଜଗତରେ ଆଜି ସଫଳତା ହାସଲ କରିଛି ଏ କଥା ମନେ ରଖିବାକୁ ହେବ ଚୈତ୍ର ମହାପ୍ରଭୁ ଯେ ନୃତ୍ୟ କରୁଥିଲେ ଭଗବାନଙ୍କ ନାମଗାନ କରୁଥିଲେ ସେଇ ତାଙ୍କ ଗୁରୁଦେବଙ୍କର କଥା ବିଶ୍ୱାସ କରି ତାହା କରୁଥିଲେ ଲାଦିନୀ ଶକ୍ତି ଯେ ଭଗବାନଙ୍କର ସେ ଲାଦିନୀ ଶକ୍ତିଙ୍କର ପ୍ରଭାବ ଯୋଗୁଁ ସେ ଆନନ୍ଦ ପାଉଥିଲେ ସେଥିରେ ଚୈତ୍ର ମହାପ୍ରଭୁ କେବେ ହେଲେ ଏ କଥା ଭାବିନାହାନ୍ତି ଯେ ଭଗବାନଙ୍କର ନାମ ଏକ ଭୌତିକ ଧ୍ୱନିଟେ କିମ୍ବା କୌଣସି ଶୁଦ୍ଧ ଭକ୍ତ ମଧ୍ୟ ଏ ଭ୍ରମ କରନ୍ତି ନା ଭଗବାନଙ୍କ ଦିବ୍ୟ ନାମକୁ ଭୌତିକକୁ ନେଇ ଭାବନ୍ତି ନା। ଶ୍ରୀ ଚୈତନ୍ୟ ମହାପ୍ରଭୁ କେବେ ହେଲେ ନାମ ଉପରେ ପ୍ରଭୁତ୍ ହେବା ପାଇଁ ଚେଷ୍ଟା କରିନାହାନ୍ତି, ବରଂ ସେ ଆମମାନଙ୍କୁ ଶିକ୍ଷା ଦେଇଛନ୍ତି ନାମ ଦାସ ହେବା ପାଇଁ। ଯଦି କୌଣସି ବ୍ୟକ୍ତି ଯେପରି ଚୈତନ୍ୟ ମହାପ୍ରଭୁ ନୃତ୍ୟ କୀର୍ତ୍ତନ କଲେ, ନାମ ଗାନ କଲେ, ସେ ପ୍ରକାର କରନ୍ତି, ତାହେଲେ ସେ ସଫଳତା ହାସଲ କରିବେ। ଯଦି କୌଣସି ବ୍ୟକ୍ତି ବାହାରକୁ ଦେଖେଇବା ପାଇଁ, ଢୋଙ୍ଗ କରିବା ପାଇଁ ଭଗବାନଙ୍କ ନାମ ଗାନ କରନ୍ତି, ନୃତ୍ୟ କରନ୍ତି, ତାହେଲେ ସେ ସଫଳତା ହାସଲ କରିପାରିବେ ନା। ତଦ୍ୱାରା ତାଙ୍କର ପ୍ରୀତ ବୃଦ୍ଧି ହେବ, ସେ ନାମ ଗାନର ଯେଉଁ ପରମ ସିଦ୍ଧି ମିଳୁଛି ତାହା ଲାଭ କରିପାରିବେ ନା। ଚୈତ୍ର ମହାପ୍ରଭୁ ନିଜକୁ ମୂର୍ଖ ବୋଲି କହିଛନ୍ତି, ମୋର ଜ୍ଞାନ ନାହିଁ, ସେ ବେଦାନ୍ତ ଅଧିକାର ନାହିଁ, ତା ଶଙ୍କର ସମ୍ପ୍ରଦାୟର ମାର ଆଦି ସନ୍ନ୍ୟାସୀମାନଙ୍କର ଯେଉଁ ନିଜ ଢଙ୍ଗରେ ବେଦାନ୍ତ ସୂତ୍ରର ବ୍ୟାଖ୍ୟା କରୁଛନ୍ତି, ତାହାର ଯିବା ଶକ୍ତି ନାହିଁ। ତାଙ୍କୁ ସେମାନଙ୍କର ମାୟାବାଦୀ ଦାର୍ଶନିକମାନଙ୍କର ଯେଉଁ ତର୍କ ତାର୍କିକ ମତ, ଏଥିପ୍ରତି ମୋର ଭୟ ଅଛି, ତେଣୁ ମୋ ଗୁରୁ ମନା କରିଛନ୍ତି ତା ଶୁଣିବା ପାଇଁ। ସେଥିପାଇଁ ମୁଁ ଭାବୁଛି ଯେ ସେ ବେଦାନ୍ତ ସୂତ୍ର ଉପରେ ମୋର ସେ ତାହା ଶ୍ରବଣ କରିବାର ଅଧିକାର ନାହିଁ। ମୁଁ ମୋର ଗୁରୁଦେବଙ୍କ କଥାରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରିଛି, କେବଳ ଭଗବାନଙ୍କ ନାମ ଗାନ କରୁଛି, ତାହା ମୋର ସମସ୍ତ ଭ୍ରମ ଧାରଣା ଦୂର କରୁଛି। କେବଳ ଭଗବାନଙ୍କ ନାମ ଗାନ କଲେ, ନାମ କୀର୍ତ୍ତନ କଲେ ନାମ କୃପା ଭଗବତ କୃପା ଲାଭ କରିବ, ଭଗବତ ଚରଣ ଅରବିନ୍ଦରେ ଜଣେ ଆଶ୍ରୟ ନେଇପାରିବ। ଏ କଳି ଯୁଗରେ ଯେଉଁଠି ଦୁଇପକ୍ଷ କଳହ ଦ୍ୱନ୍ଦ୍ୱ ରହିଛି, ସେ ଯୁଗରେ କେବଳ ଭଗବାନଙ୍କ ନାମ କୀର୍ତ୍ତନ ହିଁ ମାୟା କବଳରୁ ବ୍ୟକ୍ତିକୁ ଉଦ୍ଧାର କରିବ। ସେ ଚୈତ୍ର ମହାପ୍ରଭୁ କହିଲେ, ଭଗବାନଙ୍କ ନାମ କୀର୍ତ୍ତନ ଦ୍ୱାରା ମୁଁ ନାମ କୀର୍ତ୍ତନ କରିକରି ମୁଁ ପ୍ରାୟ ପାଗଳ ହେଇଯାଇଛି। ମୁଁ ଗୁରୁଦେବଙ୍କୁ ବିଷୟରେ ଜିଜ୍ଞାସା କରିଥିଲି ଏବଂ ଏଇ ଶେଷ କଥା ତାଙ୍କଠାରୁ ଶୁଣିଲି, ଜାଣିପାରିଲି ଯେ ଧର୍ମ ଅର୍ଥ କାମ ମୋକ୍ଷ ଏଇ ଚାରି ପୁରୁଷାର୍ଥ ଉପରେ ପ୍ରେମ ହେଉଛି ପଞ୍ଚମ ପୁରୁଷାର୍ଥ। ନାମ ଗାନ କରି ଭଗବାନଙ୍କୁ ସେ ଦିବ୍ୟ ପ୍ରେମ ଲାଭ, ନାମର ମୁଖ୍ୟ ଫଳ ପ୍ରେମ, ତାହା ହେଉଛି ଜୀବନର ଚରମ ବରମ ସାର୍ଥକତା ସଫଳତା। ଏ ଭଗବାନଙ୍କର ପ୍ରେମ ଲାଭ କରିବା, ଭଗବତ ପ୍ରେମ କୃଷ୍ଣ ପ୍ରେମ ଲାଭ କରିବା, ଲୋକ ବାହ୍ୟ ଲୋକଙ୍କୁ ଦେଖିବା ପାଇଁ ନୃତ୍ୟ କୀର୍ତ୍ତନ କରାଯିବ ନା। ଏହା କହନ୍ତି ଭାଗବତ ଜୀବନ ଏକ ଭକ୍ତଙ୍କ ଜୀବନ। ଚୈତ୍ର ମହାପ୍ରଭୁ କହିଲେ, ମୁଁ କୃତ୍ରିମ ଢଙ୍ଗରେ ନାମ ଗାନ କରୁନି କି ନୃତ୍ୟ କରୁନି, ମୋର ଗୁରୁଦେବଙ୍କ କଥାରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି, ସେ ବିଶ୍ୱାସ ରଖି ମୁଁ ଗାନ କରୁଛି ନୃତ୍ୟ କରୁଛି। ମାବାଦୀ ଦାର୍ଶନିକଗଣ ଯଦିଓ ଏଇ ନୃତ୍ୟ କୀର୍ତ୍ତନକୁ ଭଲ ପାଆନ୍ତି ନା, ତଥାପି ମୁଁ କାହାରି ମନ ପାଇବାକୁ ଏ କଥା କରେ ନା, ମୁଁ ମୋ ଗୁରୁଙ୍କର କଥା ବିଶ୍ୱାସ କରି କଥା କରେ। ତେଣୁ ଶେଷ କଥା ହେଉଛି ଯେ ଏଥିରେ ଯେଉଁ ପ୍ରେମ ଭାବ ଜାତ ହେଇଛି ନୃତ୍ୟ କୀର୍ତ୍ତନ, ଏଥିରେ ମୋର ବାହାଦୁରୀ ନେବାର କିଛି ନାହିଁ, ଏହା ସ୍ରୋତ ହେଉଛି ଭଗବତ କୃପାରୁ, ନାମ କୃପାରୁ। ଏ ହେଲା ଏହି ଶ୍ଳୋକ ଉପରେ ଦିଆଯାଇଥିବା ଆମର ପ୍ରମାଣାର୍ଥ ଗୁରୁଦେବ ଶ୍ରୀ ଶ୍ରୀମଦେଶୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଭାଷ୍ୟ। ସେ ଅପରାଧ ସେ ଗୁରୁଙ୍କ ଉପରେ ଗୁରୁପଣିଆ ଦେଖେଇବେ, ସେଥିପାଇଁ ଶ୍ରୀମନ୍ ମହାପ୍ରଭୁ କହିଲେ ମୋତେ ଗୁରୁ ମୂର୍ଖ ବୋଲି ଶାସନ କଲେ। ଏ ହେଉଛି ଆମର ମହାପ୍ରଭୁ ପ୍ରଦର୍ଶିତ ପନ୍ଥା, ଗୁରୁଙ୍କ ପାଖରେ ନିଜକୁ ମୂର୍ଖ ବୋଲି ପ୍ରତିପାଦନ କରିବ, ଗୁରୁଙ୍କ ଉପରେ ଗୁରୁପଣିଆ ଦେଖିବା ଉଚିତ ନୁହେଁ। ସେମିତି କଲେ ଅପରାଧ ହୁଏ, ଏ ସୁସିଦ୍ଧ କଥା, ନିଶ୍ଚିତ କଥା ଏଟା ହେ ମହାପ୍ରଭୁ ଆଚରଣ କରି ଆମମାନଙ୍କୁ ଏ ଶିକ୍ଷା ଦେଇଛନ୍ତି। ଜଣେ ବିଜ୍ଞ ହଉ ଜଣେ ଲୋକ ଜଣେ ଜାଣିଥାଉ ନା କାହିଁକି, କିନ୍ତୁ ଗୁରୁଙ୍କ ସମକ୍ଷରେ ନିଜକୁ ଅଜ୍ଞ ମୂର୍ଖ ବୋଲି ପ୍ରତିପାଦନ କରୁ, ତାହା ହେଉଛି ଆମର ଧାରଣା ମହାପ୍ରଭୁଙ୍କ ଶିକ୍ଷା। ଆମକୁ ସବ୍ ଜାଣତା, ଆମେ ସବ୍ ଜାଣତା, ଆମେ ସବୁ ଜାଣିଛେ, ଆମେ ବଡ଼ ବିଜ୍ଞ ଲୋକ, ଏପରି ପ୍ରତିପାଦନ ଗୁରୁଙ୍କ ପାଖରେ କରିବା ଉଚିତ ନୁହେଁ। ସ୍ୱୟଂ ଭଗବାନ ଅଭିନ୍ନ କୃଷ୍ଣ ଶ୍ରୀ ଚୈତ୍ର ମହାପ୍ରଭୁ ଆଚରଣ କରି ଶିଖେଇଛନ୍ତି, ଆଚରଣ କରିକି ଶିଖେଇଛନ୍ତି। ବଦ୍ଧ ଜୀବ ଏ ପ୍ରକାର ଆଚରଣ କରିବା ଉଚିତ, ସାଧାରଣ ଲୋକ ଏପରି ଆଚରଣ କରିବା, ପ୍ରତ୍ୟେକ ଲୋକ ଏପରି ଆଚରଣ କରିବା, ତାହେଲେ ଜୀବନର ଚରମ ସିଦ୍ଧି ଚରମ ସଫଳତା ଲାଭ କରିବ। ତୁମେ ଗୁରୁ କୃପାରୁ ତା ଲବ୍ଧ ହବ, ଯଶ୍ୟ ପ୍ରସାଦ ତ ଭଗବତ ପ୍ରସାଦ, ଯଶ୍ୟ ପ୍ରସାଦ ନ ଗତି କୃତୀ, ଯାହାଙ୍କର କୃପା ମିଳିଲେ, ଯେ ଗୁରୁଦେବଙ୍କର କୃପା ମିଳିଲେ କୃଷ୍ଣ କୃପା ମିଳିବ। ଯଶ୍ୟ ଅପ୍ରସନ୍ନ ନତି କୃତୀ, ଗୁରୁଦେବ ଯଦି ଅପ୍ରସନ୍ନ ହୁଅନ୍ତି ତାଙ୍କୁ ଯଦି ସନ୍ତୁଷ୍ଟ ତୁମେ ନ କରିବ ତୁମର ଗତି କୁଆଡ଼େ ଯାଇଛି, ତୁମର ଗତି ନାହିଁ, ଅଧୋଗତି ହବ, ନଟ ଗତି ହବ, କଦାପି ଉର୍ଦ୍ଧ୍ୱଗତି ହବ ନା, ବା ଉର୍ଦ୍ଧ୍ୱଗତି କଥା ଛାଡ଼ ଚରମ ସଫଳତା ଜୀବନରେ ଲାଭ ହୋଇପାରିବ ନା। ତୁମର ଗୁରୁକୃପା ହିଁ କେବଳ କେବଳ ଗୁରୁକୃପା ହିଁ ଦରକାର, ଗୁରୁଙ୍କର ସନ୍ତୋଷ ପ୍ରତିବିଧାନ ଦରକାର, ତା ନହେଲେ ହବ ନା। କସ୍ମିନ୍ କାଳେ ତୁମେ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବ ନା, ତାଙ୍କର ପ୍ରତିନିଧି ଗୁରୁଦେବ ଭଗବାନଙ୍କର ପ୍ରାମାଣିକ ପ୍ରତିନିଧି, ତାଙ୍କର ଅନ୍ତର ଅତି ପ୍ରିୟ ଅନ୍ତର ପାଖ ଲୋକ ମୁକୁନ୍ଦ ପ୍ରେଷ୍ଠ ଯେ ଗୁରୁଦେବ, ତାଙ୍କ ଯଦି ପ୍ରୀତି ବିଧାନ ତୁମେ କରିପାରିଲ, ପ୍ରସନ୍ନତା ବିଧାନ କରିପାରିଲ, ତାହେଲେ କୃଷ୍ଣଙ୍କର ପ୍ରୀତି ବିଧାନ ହବ, ତୁମେ ଚରମ ସିଦ୍ଧି ଲାଭ କର, ତା ନହେଲେ ହେଇପାରିବ, ତା ନହେଲେ କଦାପି ହେଇପାରିବ ନା। ଏ ହେଉଛି ସିକ୍ରେଟ, ଏ ହେଉଛି ଅତି ଗୁହ୍ୟ କଥା, ସେ କଥା ଶ୍ରୀମନ୍ ମହାପ୍ରଭୁ ପ୍ରକାଶ କରିଛନ୍ତି। ତୁମେ ଆଚରଣ କରିଗଲେ, ଗୁରୁଦେବ ଯାହା କହିଲେ ସେଥିରେ ମୋର ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରି, ଗୁରୁ କହିଲେ ନାମ ଗାନ କର, ନାମ ଗାନ କରି, ତୁମର ବେଦାନ୍ତ ଅଧିକାର ନାହିଁ, ତୁମେ ମୂର୍ଖ ବୋଇଲେ ମାୟାବାଦୀ ଭାଷ୍ୟ, ମାୟାବାଦୀ ମାନେ ଯେଉଁ କଳ୍ପିତ ବେଦାନ୍ତ ସୂତ୍ରର ବାକ୍ୟା ଦେଉଛନ୍ତି, କଳ୍ପିତ ବାକ୍ୟା ସାରିକ ଭାଷ୍ୟ ଶଙ୍କରାଚାର୍ଯ୍ୟଙ୍କର, ସେଠାରେ ଶ୍ରବଣ କରିବା ଉଚିତ ନୁହେଁ, ସେଥିରେ ଅଂଶଗ୍ରହଣ କରିବା ଉଚିତ ନୁହେଁ, ତା ଠିକଣା ଭାଷ୍ୟ ନୁହେଁ। ତେଣୁ ସେ ଅଧିକାର ମୋର ନାହିଁ ବୋଲି ମୋ ଗୁରୁଦେବ କହିଲେ, କେଉଁ ନାମ ଦେଲେ, ଏଇ ନାମ ହିଁ ମୋତେ ଏପରି କରୁଛି, ଏ ସ୍ୱତଃ ହେଉଛି, ମୁଁ କୃତ୍ରିମ ଢଙ୍ଗ କରିକିରି ଏପରି କରୁନି, କୃତ୍ରିମ ଢଙ୍ଗ କରିକି ମୁଁ କହିଲି, ନାମ ଯେ ମୁଖ୍ୟ ଫଳ ପ୍ରେମ, ସେ ପ୍ରେମ ଜାତ ହେଇଛି ମୋ ଗୁରୁ କହିଲେ, ପୂର୍ବରୁ କୁହାଯାଇଛି ଆମ ସହ ଯେ ଭାଗ୍ୟବାନ ବ୍ୟକ୍ତି ସେ ପ୍ରେମ ଲାଭ କରୁ, ତାହା ହେଉଛି ଆମର ଚରମ ଲକ୍ଷ୍ୟ, ତା ହେଉଛି ଆମର ପରମାର୍ଥ, କୃଷ୍ଣ ପ୍ରେମ ଯେଉଁଥିପାଇଁ ଜୀବନ ଉଦ୍ଦିଷ୍ଟ, ଏ କଥା ଆମର ଯେ ଲାଭ କରନ୍ତି ତାଙ୍କର ଜୀବନ ନିଶ୍ଚିତ ଭାବରେ ସଫଳ ହେଲା, ଯେ ଲାଭ ନ କରନ୍ତି ନାମ ଗାନ କରିକିରି ମୁଖ୍ୟ ନାମ ବା ଶୁଦ୍ଧ ନାମ ଗାନ ନ କରିପାରୁଛନ୍ତି, ଅପରାଧଯୁକ୍ତ ନାମ ଗାନ କରୁଛନ୍ତି, ଏପରି ହଜାର ଜନ୍ମ କୋଟି ଜନ୍ମ ନାମ ଗାନ କଲେ କିଛି ମୂଲ୍ୟ ହେବ ନା, ଅପରାଧ ପ୍ରବଳ ପ୍ରବଳ ଅପରାଧ ଅଛି, ପ୍ରବଳ ଅପରାଧ ଅଛି। ସେଥିପାଇଁ ନୃତ୍ୟ କୀର୍ତ୍ତନ, ଏ ଯେଉଁ କୃଷ୍ଣ ପ୍ରେମୀ ଭାବ, ଏ ଯେଉଁ ଜାତ ହେଉନି ତା ଅପରାଧର କାରଣ, ନାମ ନାମି ଅଭିନ୍ନ, ଭଗବାନଙ୍କ ନାମ ଆଉ ଭଗବାନଙ୍କ ଭିତରେ କୌଣସି ଭିନ୍ନତା ନାହିଁ, ନାମ ଗାନ କଲେ ଶୁଦ୍ଧ ନାମ, ନାମୀଙ୍କର ଦର୍ଶନ କେବଳ ଯେ ନାମୀଙ୍କର ଦର୍ଶନ ହବ ତା ନୁହେଁ, ତାଙ୍କ ଲୀଳା ଦର୍ଶନ ହବ, ଲୀଳା କରି ସ୍ଫୁଟ ହବ, ଏ କଥା ଏ ନିଶ୍ଚିତ କଥା, ଯେଉଁମାନଙ୍କର ଏହା ହେଉନି ଜାଣିବାକୁ ପଡ଼ିବ ସେମାନଙ୍କର ଅପରାଧ ଅଛି, ତେଣୁ ଅପରାଧ ପ୍ରତି ସଚେତନ ହେଇ ନିରପରାଧ ନାମ ଶୁଦ୍ଧ ନାମ କରିବା ପାଇଁ କୁହାଯାଇଛି। ସେଥିପାଇଁ ଆମେ ନାମାପରାଧ ଦୋଷ ନାମାପରାଧ ନାମ କଥା କହୁ ଏବଂ ସେଇ ଆଦେଶ ଦିଆଯାଏ, ନାମ ନିରପରାଧ ନାମ ତାହେଲେ ଶୁଦ୍ଧ ନାମ ହବ, କୃଷ୍ଣ ଦର୍ଶନ ହବ, କୃଷ୍ଣଙ୍କ କେବଳ ଦର୍ଶନ ନୁହେଁ ଲୀଳା ପରିସ୍ଫୁଟ ହବ, ଏ ନାମ ସବୁଦ କୃଷ୍ଣ ଯେପରି ସବୁର ଉତ୍ସ ଅନାଦିରାଜ ଗୋବିନ୍ଦ ସର୍ବ କାରଣ କାରଣ ଷଢ଼ୀ ସୂର୍ଯ୍ୟପୂର୍ଣ୍ଣ ସର୍ବଶକ୍ତିମାନ ମୁଖ୍ୟ ଫଳ ପ୍ରେମ ମୁଖ୍ୟଟା ମିଳିଲେ ଗୌଣ ଗୁଡାକ ସ୍ୱତଃ ଆସିବ, ସେ ନାମ ହିଁ ସବୁ ଦେବ, ଜ୍ଞାନ ଦିବ୍ୟ ଜ୍ଞାନ ବେଦ ଜ୍ଞାନ ଏ ସ୍ୱତଃ ପରିସ୍ଫୁଟ ହବ, ଦଶ ଦେବୀ ପ୍ରାବର୍ତ୍ତି ତଥା ଦେବୀ ତଥା ଆଗ୍ରହ ତୀ ଶ୍ରୀ ପୃଥିରାୟସ୍ତା ପ୍ରକାଶ ମୁଖ୍ୟ ମହାତ୍ମା ତା ବେଦ ବାକ୍ୟ ଗୁରୁଦେବଙ୍କ କଥାରେ ଯେପରି ବିଶ୍ୱାସ ଯେପରି ପୂର୍ଣ୍ଣ ବିଶ୍ୱାସ ଭଗବାନଙ୍କ ବାଣୀରେ ପୂର୍ଣ୍ଣ ବିଶ୍ୱାସ, ଭଗବାନଙ୍କଠାରେ ଯେପରି ଭକ୍ତି ଗୁରୁଦେବଙ୍କ ଠାରେ ତଦ୍ରୁପ ଭକ୍ତି, ତଦ୍ରୁପ ଭକ୍ତି ଯେଉଁମାନେ କରନ୍ତି ସେମାନଙ୍କ ଠାରେ ବେଦର ଗୁଣତତ୍ଵ ପରିସ୍ଫୁଟ ହଏ ପ୍ରକାଶିତ ହଏ, ତା ନହେଲେ ହବ ନା, ହବ ନା, ଏ ସ୍ୱଦୃଶିଦ୍ଧ କଥା। ତେଣୁ ଗୁରୁ କୃପା ଗୁରୁଦେବ ହରିନାମ ଦେଉଛନ୍ତି ବୋଇଲେ ହରି ବା କୃଷ୍ଣଙ୍କୁ ପ୍ରଦାନ କରୁଛନ୍ତି, ନିଅ ନାମ ନାମ ଅଭିନ୍ନ ଭଗବାନ ନାମ ଭଗବାନ ଅଭିନ୍ନ ବସ୍ତୁ, କୃଷ୍ଣ କୃଷ୍ଣ ନାମ ଅଭିନ୍ନ ବସ୍ତୁ, କୃଷ୍ଣ ଚାହୁଁଛ ନିଅ କୃଷ୍ଣ ନିଅ, କୃଷ୍ଣ ଯେ ତୋମାର କୃଷ୍ଣ ଦିତେ ପାର ତୋମାର ସପତି ଆଛେ, ଆମି ଯେ କାଙ୍ଗାଲ କୃଷ୍ଣ କୃଷ୍ଣ ବୋଲି ଧାଏ ତବ ପାଛେ ପାଛେ, ଏ ବୈଷ୍ଣବ ଠାକୁର କୃଷ୍ଣ ଆପଣଙ୍କର ବସ୍ତୁ, କୃଷ୍ଣଙ୍କୁ ପ୍ରେମ ରଜ୍ଜୁରେ ବାନ୍ଧି ରଖିଛନ୍ତି, ହୃଦୟ ମଧ୍ୟରେ ବନ୍ଧନ କରି ବାନ୍ଧି ହେଇଯାଇଛନ୍ତି, ଯେ କୃଷ୍ଣ ବଦ୍ଧପାଦ ହେଇଯାଇଛନ୍ତି, ଭକ୍ତ ପ୍ରେମରେ ବନ୍ଧା ହେଇଯାଇଛନ୍ତି, ସର୍ବଶକ୍ତିମାନ କୃଷ୍ଣଙ୍କର ଶକ୍ତି ନାହିଁ ସେ ବନ୍ଧନକୁ ତୁଟେଇବା ପାଇଁ, ସେ ବନ୍ଧନ ତୁଟେଇବା ପାଇଁ ଶକ୍ତି ନାହିଁ, ସେ ବନ୍ଧନ ବାନ୍ଧି ହେଇଛନ୍ତି, ତେଣୁ କୃଷ୍ଣ ଯେ ତୁମା କୃଷ୍ଣ ତାଙ୍କର ବସ୍ତୁ ହେଇଛନ୍ତି, ସେ ବୈଷ୍ଣବ ଠାକୁରଙ୍କର ପ୍ରେମୀ ଭକ୍ତଙ୍କ କୃଷ୍ଣ ତା କହିଛନ୍ତି ହଁ ଭକ୍ତ ଉପରାଧୀନ ଅସ୍ୱତନ୍ତ୍ର ଦ୍ୱିଜ ସାଧବିଗ୍ରସ୍ତ ହୃଦୟରେ ଭକ୍ତେ ଭକ୍ତ ଜନପ୍ରିୟ, ଯଦିଓ ମୁଁ ସର୍ବତନ୍ତ୍ର ସ୍ୱତନ୍ତ୍ର ପରମ ସ୍ୱାଧୀନ ତଥାପି ମୁଁ ଭକ୍ତାଧୀନ ଭକ୍ତ ପ୍ରେମାଧୀନ, ସେଠି ମୋର ସ୍ୱାଧୀନତା ନାହିଁ ସ୍ୱାତନ୍ତ୍ର୍ୟ ନାହିଁ, ସେଠି ଲୋପ ପାଇଯାଇଛି ତାଙ୍କର ଅଧିକ ଭକ୍ତ ଆମା ବାନ୍ଧିଆ ଯେ ହୃଦୟ ଭିତରେ ଭକ୍ତ ଆମକୁ ତା ହୃଦୟ ଭିତରେ ବାନ୍ଧି ପକେଇଛି, ପ୍ରେମ ରଜରେ ବାନ୍ଧି ପକେଇଛି, ସେ ବନ୍ଧନକୁ ତୁଟେଇବାର ଶକ୍ତି ମୋର ନାହିଁ, ଏ ଶକ୍ତି ମୋର ନାହିଁ, ସାମର୍ଥ୍ୟ ମୋର ନାହିଁ, ନ ପାରେ ମୁଁ ପାରୁନି, ଏ କଥା ଶୁଣ ଭଗବାନଙ୍କ କଥା। ତେଣୁ ସେ ଯେଉଁ ପ୍ରେମ ଯେଉଁ ପ୍ରେମରେ ବାନ୍ଧି ହେଉଛନ୍ତି କୃଷ୍ଣ, ସେ ପ୍ରେମ ଭଗବାନଙ୍କ ଦିବ୍ୟ ନାମ ଦେଉଛି, ମହାପ୍ରଭୁଙ୍କର ଏ ଶିକ୍ଷା, ଶୁଦ୍ଧ ନାମ ନିରପରାଧ ନାମ କଲେ ପ୍ରେମ ଜାତ ହବ, ଅର୍ଥାତ୍ କୃଷ୍ଣ ପ୍ରାପ୍ତ ହେବେ, କୃଷ୍ଣଙ୍କୁ ତୁମେ ବାନ୍ଧି ରଖିପାରିବ, ପରିପୂର୍ଣ୍ଣ ବସ୍ତୁ ପୂର୍ଣ୍ଣ ବ୍ରହ୍ମ କୃଷ୍ଣ ଯାହାଙ୍କୁ ପାଇଲେ ଅପ୍ରାପ୍ତ ଆଉ କିଛି ନାହିଁ, ଅଭାବ ଆଉ କିଛି ନାହିଁ, କାରଣ ସେ ପରିପୂର୍ଣ୍ଣ ବସ୍ତୁ, ଯାହାଙ୍କୁ ପାଇଲେ କିଛି ଅପୂର୍ଣ୍ଣତା ରହେ ନା ତାହିଁ ପରିପୂର୍ଣ୍ଣ ବସ୍ତୁ, ସେ ହେଉଛନ୍ତି କୃଷ୍ଣ, ସହଜରେ ଦିଆଯାଉଛି ନିଅ କୃଷ୍ଣ, କିନ୍ତୁ ତୁମେ ପାଇଲେ ତ ହବ ରଖିପାରିଲେ ତ ହବ, କେତେ ଜଣ ଏ କୃଷ୍ଣକୁ ରଖିପାରୁଛନ୍ତି, କେତେ ଜଣ ନିରପରାଧ ପୂର୍ଣ୍ଣ ଶୁଦ୍ଧ ନାମ କରିପାରୁଛନ୍ତି ଯେ କୃଷ୍ଣକୁ ବାନ୍ଧି ପାରିବେ, ତାହା ହେଉଛି କଥା ଗୋଟେ ଆମର, ତାହେଲେ ନାମ ତୁମକୁ ସବୁ ଦେବ, ତୁମେ ସବୁ ମିଳିଲା କୌଣସି ଆଉ ଅପୂର୍ଣ୍ଣତା ରହିବ ନା, ନ ନାମ ସଦୃଶଂ ଜ୍ଞାନଂ ନ ନାମ ସଦୃଶଂ ବ୍ରତଂ ନ ନାମ ସଦୃଶଂ ଧ୍ୟାନଂ ନ ନାମ ସଦୃଶଂ ଫଳଂ ନ ନାମ ସଦୃଶ ତ୍ୟାଗ ନ ନାମ ସଦୃଶଂ ସମାହ ନ ନାମ ସଦୃଶଂ ପୁଣ୍ୟଂ ନ ନାମ ସଦୃଶୀ ଗତି ନାମେବ ପରମାମୁକ୍ତି ନାମେବ ପରମାଗତି ନାମେବ ପରମା ଶାନ୍ତିର୍ ନାମେବ ପରମା ସ୍ଥିତି ନାମେବ ପରମା ଭକ୍ତିର୍ ନାମେବ ପରମା ମତି ନାମେବ ପରମା ପ୍ରୀତିର୍ ନାମେବ ପରମା ସ୍ମୃତି ନାମେବ କାରଣଂ ଯନ୍ତର୍ ନାମେବ ପ୍ରଭୁରେବ ଚ ନାମେବ ପରମାରାଧ୍ୟ ନାମେବ ପରମ ଗୁରୁ ନାମ ସବୁ। ଦେର୍ ଇଜ୍ ନୋ ନଲେଜ୍ ରିଲିଜିୟସ୍ ଭୋ ମେଡିଟେସନ୍ ଆର୍ ଏନି ଅଦର୍ ଆଟେନ୍ମେଣ୍ଟ that is equal or superior to the Kundalini. Neither renunciation, control of the mind, any meritorious deed, nor the highest aspiration is equal to or higher than the Kundalini. It is the name alone that is the highest form of mukti. The name alone is the ultimate end in life. Resort to the name alone yields the highest kind of peace. Resort to the name alone is the abiding welfare. Recourse to the name alone is the ultimate end of knowledge. Attachment to the name alone is the highest love. Remembrance, recollection of the name alone is the true remembrance. Name alone is the resort root cause of all beings, and the name alone is their soul master. Just the name alone is the highest object of worship, and the name alone is highest amongst of all spiritual masters. Namahi Paramaguru. Name is everything. Only name is everything that can give you everything. That can give you Krishna. Krishna is everything, and the name is also everything. There is no difference between the name of Krishna and Krishna himself. When the spiritual master gives you this name, holy name, he gives you Krishna. Take Krishna. But you should keep Krishna. You combine Krishna with love, so Krishna is bound up with love and love. You should develop that pure love. Otherwise, Krishna will be away from you. Spiritual master gives you Krishna, but you cannot keep Krishna. Krishna leaves you. You commit offenses. You commit offenses. If you commit offenses, nama apradh, then Krishna will leave you. Krishna will never be with you. If you chant a fanciless name, that's pure name, the Krishna is bound up there. There's bondage of love in your heart. Krishna will never desire you. Krishna will never desire you. And you will get everything. You get Krishna means you got everything. You get everything that we say. This name is everything. All Vedic knowledge is automatically revealed. Here, one has implicit faith in the words of his guru, he must get, suddenly get, the supreme success in his life. Supreme success in life, that Mahaprabhu has shown us by his own behavior in his life, his own behavior. Own action in his life. That would say, one should have implicit faith in the words of Guru. Implicit faith. One should not add any consideration, vichar to it. There should be no addition and subtraction in the words of Guru. Guru ka vichar ka nirvichar ni bhaiya. One should accept the orders of Guru, words of Guru, with implicit faith, as it is, no change at all, don't change, as it is. You should not add any of your consideration to it. Simply accept it as it is, implicit faith in it, then you can have the supreme perfection in life. Supreme perfection. That Mahaprabhu said, and then Mahaprabhu has practically demonstrated in his life, practically demonstrated. That he says, my guru says this thing, that you are great foolish person, murkha, you have no right of Vedanta study. You take this name chant it. I have this endless faith in the words of my Guru. So I chant it, and automatically it makes me dance, cry, laugh. Automatically. That is when I ask my Guru, Guru says that you are very fortunate that you have developed Krishna prem. That is the chief result of chanting this holy name. If you chant it offenselessly, one can get prem, Krishna prem. That is the supreme success of life that you have achieved. It's not artificially, I do it. I don't do it, not as artificial. It's automatic, it's quite natural. And this name gives everything. So, most important is one should have implicit faith in the words of Guru. What Guru says, just accept it as it is. Don't add any consideration to it. No addition, no subtraction. As it is. As for example, Jamdagni said his son Parasura and his disciples, cut off the head of your mother. Immediately he cut off. No, that didn't consider me. No, I shall cut off the head of my mother. I shall kill her of my mother. Said, great sea. How can I put? Didn't consider. Immediately he chopped off with his axe. Didn't add any consideration to it. This is how to execute Guru's order as it is. Guru says, go to hell. Please go to hell. Ah, why shall I go to hell? No, Guru says go to hell. All right, go to hell. Enter into the fire. Chidananda, enter into the fire. Immediately she entered into the fire. Guru said, yes. Enter into the fire. Alive, I'll enter into the fire. The Guru said, this is without any consideration, just to accept it, execute it as it is. Do you understand? Guru Sri in Guru Bhastaka, every day we chant it. That Gurudev is Sakyat Hari, is as good as Lord Hari. Do you understand? In all scriptures, samasta shastri rupta, in all Vedic scriptures it is said that Gurudev is Sakyat Hari. Gurudev is as good as Lord Hari. This philosophy, we have the Vaishnava philosophy. Gurudev is also Bhagavan, but he is Ashraya Vigraha Bhagavan. True Bhagavans, there are two Bhagavans. Vishwa Vigraha Bhagavan, Ashraya Vigraha Bhagavan. Krishna is Vishwa Vigraha Bhagavan, Advaita Tatya, one without second. But Gurudev is Vishwa Vigraha Bhagavan. Vishwa Vigraha Bhagavan, Sevaka Bhagavan, Servitor Bhagavan. You understand? Gurudev is Sevaka Bhagavan, Servitor Bhagavan. Through that Bhagavan, you will approach as Vishwa Vigraha Bhagavan, Krishna. Otherwise, you cannot approach. No direct access. No direct access, no. That Krupa, Krupa Guru, Guru Krupa is required. Guru Krupa is cable. And that is everything. That's everything. Jasya prasada to Bhagavat prasadu, jasya prasadam nargati khtupi. That is it. If Gurudev is pleased by your service, then Krishna is pleased. Otherwise you cannot please Krishna. Jasya prasadannana katikudopi, Guru is displeased. Where is your place? You have no other goal. You go to hell and you don't. You understand? Most important is the pleasure of Guru. Then automatically you have the pleasure of Krishna and you get Krishna and you get everything, supreme success in your life. That's most important. It's stated here. Paroruste guru srata, guruste na kascha, tasma sarva pratrena guru meva prasadayet. In Aditya Purana it is said, in all many scriptures it is said. Paroruste guru srata, guruste na kascha, tasma sarva pratrena guru meva prasadayet. Do you understand? Why don't you understand? হরিষ্ট হলে গুরুত্রাণ করতে কিন্তু গুরু রুষ্ট হলে কে উদ্ধার করিপারে না শ্রদ্ধা আপনার গুরু প্রসন্ন করে লর্ড হরি ইজ ডিসপ্লিজড গুরু ক্যান ডেলিভারি আন্ডারস্ট্যান্ড ইফ লর্ড হরি ইজ ডিসপ্লিজড উইথ ইউ গুরু ক্যান ডেলিভারি বাট ইফ গুরু ইজ ডিসপ্লিজড লর্ড হরি ক্যান নট ডেলিভারি আন্ডারস্ট্যান্ড নোবডি ক্যান ডেলিভারি A guru is despised. Therefore, with all care, one should make his guru pleased. Do you understand? Then automatically he will have the supreme success. He can very easily please Krishna. Do you understand? ব্রহ্মবৈবর্ত পুরাণ ইটি সে উপদেষ্টা রামাম নায়াগতম পরিহরন্তি যে তানপি ক্রব্যাদা কৃতঘ্নান উপভুঞ্জতে বোধ কলুষিতস্তেন দৌরাত্ম্যং প্রকটীকৃতং গুরুর্জেন পরিত্যক্তস্তেন ত্যক্ত পুরা হরি যেম ব্যক্তিগণ আমনায় পরম্পরার আগত উপদেষ্টাঙ্ক অর্থাৎ গুরুদেবঙ্কু পরিত্যাগ করন্তি সেমানে কৃতঘ্ন যে সেমানঙ্কর মৃত্যু হলে মাংসভোজী পশুপক্ষীগণ মধ্যে সেমানঙ্কু ভোজন করন্তি না যে ব্যক্তি গুরুঙ্ক দ্বারা পরিত্যক্ত হুয়ে তাহাঙ্ক দ্বারা হরি পূর্বরু পরিত্যক্ত হইথান্তি তদ্বারা তাহার জ্ঞান দূষিত হলা এবং দৌরাত্ম্য প্রকাশ পাইলা Speak in English. That means the bona fide spiritual master who comes into the in bona fide district succession is most intimate to the Lord, very dear to the Lord. If some foolish disciple, foolish person leaves that guru, he becomes ungrateful. Rich. If that person dies, you understand, even the vultures, jackals will never eat his flesh, never touch his dead body. Such a condemned person. Vultures and jackals will never touch the dead body of that person. Dies. You understand? And if Guru rejects somebody, being displeased with that person or disciple, Lord Hari rejects that person previously, before the rejection of Guru. Do you understand? Lord Hari has already kicked him out. Get out! Guru has taken you to Lord Hari. Guru has said, please accept this fellow. Because Guru is the most intimate friend, associate of Lord Hari. So Lord Hari listens to him. Yes, my intimate, confidential associate says this thing, so I accept this person. But when Guru becomes displeased and rejects that person, Lord Hari kicks him up, get out of here. So one should not think that, yes, I am now with Lord Hari. No, you are not now. Lord Hari has kicked you out. Because you have displeased your Guru. You have been rejected by him. Do you understand? All his knowledge is spoiled. Do you understand? All his knowledge is spoiled now. The knowledge he has received is all spoiled. This fact is stated in Brahma-Bhagavata-Purana. You understand? Again, that Brahmavarta Purana says, Pratipadya Gurum Dastu Bahadvi Pratipadyade Sa Kalpa Koti Navake Pachyade Purusadama. You understand? जो व्यक्ति एक बार गुरु बोले स्वीकार करे पुनर्पार से गुरु को महावसत परित्याग करे से नराधम कोटि कल्प पर्यंत नरकरे पच्यमान होय. You understand? If somebody once has uttered, yes, you are my guru. Once he has uttered this thing. All right, I accept you as my guru. Once he has said, uttered. And after that, out of delusion, if he rejects that guru, then he became a Naradhama. You understand? Naradhama, you know, lowest of mankind, most. And for koti, crores of kalpas, he will suffer in the hell. Crores of kalpas, you see. Such a thing is charged of hands. In Anta Sanghita, it is said, Adhichitra Guru Maha Purusam Prabhadanti Je Sukaratam Bhavati Bhavati Sanghjanma Sadeshwapi. Do you understand?